ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ନିତ୍ୟଜୀବିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାରେ ଜାଣି ଆମେ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣଙ୍କର ମତାମତ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ତେବେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ସେ ଆପଣଙ୍କର ଦୁଃଖ ଦୂର କରିବେ। ସେ ଆପଣଙ୍କର ସହିତରେ ରହି ସମସ୍ତ ବିଷୟରେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ ଓ ଆଶୀର୍ବାଦ କରିବେ। କିନ୍ତୁ ସେ ଚାହାନ୍ତି ଆପଣଙ୍କର ଦୃଢ଼ ବିଶ୍ୱାସ। ଯଦି ଆପଣ ତାଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରନ୍ତି, ତାହେଲେ ଆପଣ ଆପଣଙ୍କ ଜୀବନରେ ତାଙ୍କର ସେ ଅଲୌକିକ କାର୍ଯ୍ୟମାନ ଦେଖିବାକୁ ପାରିବେ। ତେବେ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଯଦି ଆପଣଙ୍କର ଜୀବନର ସାକ୍ଷ୍ୟ ଅଥବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ଆମମାନଙ୍କ ନିମନ୍ତେ ଶକ୍ତିଦାୟକ, ସାନ୍ତ୍ୱନାଦାୟକ, ବଳଦାୟକ, ଭରସାଦାୟକ। ପ୍ରଭୁ, ତୁମର ସେ ବାକ୍ୟ ମଧ୍ୟ ଦେଇ ତୁମେ ଆଜି ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ। ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ପ୍ରତ୍ୟେକଙ୍କୁ ତୁମର ସେହି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ସାହାଯ୍ୟ କର। ଆଜିର ଏ କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ଇଚ୍ଛା, ତୁମର ଅଭିମତ ତୁମେ ଆମ ପ୍ରତ୍ୟେକ ଜୀବନରେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ମୋର ଅନୁରୋଧ, ଆପଣଙ୍କ ନିକଟରେ ଯଦି ପବିତ୍ର ବାଇବଲ ଅଛି, ତାହେଲେ ମୋ ସହିତ ଖୋଲନ୍ତୁ ଓ ଅଧ୍ୟୟନ କରନ୍ତୁ। ଯଦି ଆପଣଙ୍କ ନିକଟରେ ପବିତ୍ର ବାଇବଲ କିମ୍ବା ନୂତନ ନିୟମ ନାହିଁ, ତାହେଲେ ମନୋଯୋଗର ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ତାହେଲେ ଆପଣ ପବିତ୍ର ବାଇବଲ ମଧ୍ୟରୁ ଅନେକ ନିଗୁଢ଼ ବିଷୟମାନେ ଶିକ୍ଷା କରିବାକୁ ପାରିବେ, ଯାହାକି ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହୋଇପାରିବ। ଏବଂ ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାର ସମସ୍ୟା ଥାଏ, ସେହି ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ପଥ ଦେଖାଇବ। ତେଣୁ ଆସନ୍ତୁ ଏହି ବାକ୍ୟକୁ ମନୋଯୋଗର ସହିତ ଶୁଣିବା ସଙ୍ଗେ ସଙ୍ଗେ ଏହି ବାକ୍ୟର ସତ୍ୟତାକୁ ଜାଣିବା ନିମନ୍ତେ ଆମମାନେ ଚେଷ୍ଟା କରିବା। ତେବେ ଆଜି ଆମେ ସେହି ପ୍ରଥମ କରନ୍ଥୀୟ ବାର ପର୍ବର ବାର ପଦରୁ ଆରମ୍ଭ କରି ଏକତିରିଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ଆଲୋଚନା ନିମନ୍ତେ ମୁଖ୍ୟ ପ୍ରସଙ୍ଗ ହେଉଛି ଆତ୍ମିକ ଦାନର ପ୍ରତିଭା। ତେବେ ଗତ ଆଲୋଚନାରେ ଆମେ ଏହି ବିଷୟ ନେଇ ଲକ୍ଷ୍ୟ କରିଥିଲୁ ଯେ ପବିତ୍ର ଆତ୍ମା ବିଭିନ୍ନ ଲୋକକୁ ତାହାଙ୍କର ଇଚ୍ଛାନୁଯାୟୀ ବିଭିନ୍ନ ଦାନ ପ୍ରଦାନ କରିଅଛନ୍ତି ଓ ଏହି ଦାନକୁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଅନ୍ୟର ଉପକାର ନିମନ୍ତେ ଓ ମଣ୍ଡଳୀର ଉନ୍ନତି ସାଧନ ନିମନ୍ତେ ବ୍ୟବହାର କରିବାକୁ ଅଛି, ଯେପରି ମଣ୍ଡଳୀ ଖ୍ରୀଷ୍ଟଙ୍କର ଗୌରବକୁ ପ୍ରକାଶ କରିବାକୁ ପାରେ। ତେବେ ଆଜି ଆମେ ସେହି ଆତ୍ମାଙ୍କ ଦାନର ପ୍ରତିଭାକୁ ଦୃଷ୍ଟି ଆଗରେ ରଖି ଏହି ଦାନ କିପରି ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ଲକ୍ଷ୍ୟ କରିବାକୁ ଯିବା। ବାରପର୍ବର ବାରପଦରେ ଲେଖା ଅଛି, କାରଣ ଯେପରି ଶରୀର ଏକ ଆଉ ସେଥିର ଅଙ୍ଗ ପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ। ତେବେ ଏହି ଅଂଶଟିକୁ ବୁଝିବା ନିମନ୍ତେ ଆସନ୍ତୁ ଆମେ ଏହି ବାରପର୍ବର କୋଡ଼ିଏ ପଦ ଓ ସତେଇଶ ପଦଟିକୁ ଆଣି ଏଠାରେ ଯୋଗ କରିବା। ବାରପର୍ବର କୋଡ଼ିଏ ପଦରେ ଲେଖା ଅଛି, କିନ୍ତୁ ପ୍ରକୃତରେ ଅଙ୍ଗ ପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ। ଏହାପରେ ସତେଇଶ ପଦରେ ଲେଖା ଅଛି, ତୁମେମାନେ ଖ୍ରୀଷ୍ଟଙ୍କ ଶରୀର ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ। ପାଉଲ ଏଠାରେ ମନୁଷ୍ୟ ଶରୀର ସହିତ ଖ୍ରୀଷ୍ଟଙ୍କ ମଣ୍ଡଳୀକୁ ତୁଳନା କରୁଅଛନ୍ତି। ଯେପରି ଶରୀରର ଅନେକ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କରନ୍ତି, ସେହିପରି ଖ୍ରୀଷ୍ଟଙ୍କ ମଣ୍ଡଳୀର ବିଶ୍ୱାସୀମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ। ଯେପରି ମନୁଷ୍ୟ ଶରୀରରେ ଅନେକ ଅଙ୍ଗ ପ୍ରତ୍ୟଙ୍ଗ ରହିଅଛି, ହୋଇପାରେ ଶହେ କିମ୍ବା ତହିଁରୁ ଉର୍ଦ୍ଧ, ଆଉ ସେହିପରି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଯାହାକି ଖ୍ରୀଷ୍ଟଙ୍କ ଶରୀର ତହିଁରେ ଶହେ କିମ୍ବା ତହିଁରୁ ଉର୍ଦ୍ଧ ଆତ୍ମିକ ଦାନ ପ୍ରଭୃତି ରହିଅଛି। ତେଣୁ ଯେତେବେଳେ ଶରୀର ମଧ୍ୟରୁ ଗୋଟିଏ ଅଙ୍ଗ ବାଧାପ୍ରାପ୍ତ ହୁଏ, ସେତେବେଳେ ସମସ୍ତ ଶରୀର ମଧ୍ୟ ବାଧାପ୍ରାପ୍ତ ହୁଏ। ଠିକ୍ ସେହିପରି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବାଧାପ୍ରାପ୍ତ ହେବା ଦ୍ୱାରା ସମ୍ପୂର୍ଣ୍ଣ ମଣ୍ଡଳୀ ବା ଖ୍ରୀଷ୍ଟଙ୍କ ଶରୀର ବାଧାପ୍ରାପ୍ତ ହୁଏ, ବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବିପଥରେ ଯିବା ଦ୍ୱାରା ସମ୍ପୂର୍ଣ୍ଣ ମଣ୍ଡଳୀ ବାଧାପ୍ରାପ୍ତ ହୁଏ ଓ ଖ୍ରୀଷ୍ଟଙ୍କର ଅଗୌରବ ହୁଏ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ କିପରି ଜଣେ ବ୍ୟକ୍ତି ବିଶ୍ୱାସୀ ମଣ୍ଡଳୀର ଅନ୍ତର୍ଭୁକ୍ତ ହୁଏ। ବାରପର୍ବର ତେର ପଦରେ ଲେଖା ଅଛି, ଯେଣୁ ଆମ୍ଭେମାନେ ଜିଉଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ଏହା ହେଉଛି ପବିତ୍ର ଆତ୍ମାରେ ବାପ୍ତିଜିତ ହେବା। ଏହା ହେଉଛି ସେହି ପବିତ୍ର ଆତ୍ମା ଯିଏକି ଆମମାନଙ୍କୁ ବିଶ୍ୱାସୀ ମଣ୍ଡଳୀର ଅନ୍ତର୍ଭୁକ୍ତ କରାନ୍ତି ଓ ଯିଏକି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏକ ଏକ ଆତ୍ମାଙ୍କ ଦାନ ପ୍ରଦାନ କରନ୍ତି। ଆମେ ସେହି ଶରୀର ମଧ୍ୟରେ କାର୍ଯ୍ୟ କରିବା ଉଚିତ ଓ ଆମେ ସେହି ଦାନକୁ ବ୍ୟବହାର କରିବା ଉଚିତ। ହୋଇପାରେ ଆମ୍ଭମାନଙ୍କର ମହତ ଦାନ ଲୋକଲୋଚନକୁ ଆସିନପାରେ, ମାତ୍ର ଏହା ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିପାରିବ। ଆମ ପ୍ରତ୍ୟେକଙ୍କର କିଛି ନା କିଛି ଦାନ ଅଛି ଓ ଆମେ ପ୍ରତ୍ୟେକ ଖ୍ରୀଷ୍ଟଙ୍କ ଗୌରବ ଓ ଅନ୍ୟର ଉପକାର ନିମନ୍ତେ ସେହି ଦାନକୁ ବ୍ୟବହାର କରିବା ଉଚିତ। ବାରପର୍ବର ଚଉଦରୁ ସତର ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ଶରୀର ତ ଏକ ଅଙ୍ଗ ନୁହେଁ ମାତ୍ର ଅନେକ। ପାଦ ଯଦି କହେ ମୁଁ ହାତ ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ ତାହା ନୁହେଁ। ପୁଣି କାନ ଯଦି କହେ ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ ତାହା ନୁହେଁ। ସମସ୍ତ ଶରୀର ଯଦି ଚକ୍ଷୁ ହୁଏ ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ ତେବେ ଆଘ୍ରାଣ କେଉଁଠାରେ? ପାଉଲ ଏପରି ଦୃଷ୍ଟାନ୍ତ ଦେବାର କାରଣ ହେଉଛି, ଶରୀରରେ ଯେପରି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଛି ଓ ସେମାନଙ୍କର କାର୍ଯ୍ୟ ଭିନ୍ନ ଭିନ୍ନ ପ୍ରକାରର, ମାତ୍ର ପ୍ରତ୍ୟେକ ଅଙ୍ଗ ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେହିପରି ପବିତ୍ର ଆତ୍ମା ମଣ୍ଡଳୀ ମଧ୍ୟରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଦାନ ଦେଇଅଛନ୍ତି ଓ ପ୍ରତ୍ୟେକ ଦାନ ମହତ୍ତ୍ୱପୂର୍ଣ୍ଣ, ଯେପରି ଖ୍ରୀଷ୍ଟଙ୍କ ଶରୀର ଅର୍ଥାତ୍ ମଣ୍ଡଳୀ ସମ୍ପୂର୍ଣ୍ଣ ଶକ୍ତି ଓ କ୍ଷମତାର ସହିତ କାର୍ଯ୍ୟ ସାଧନ କରିପାରେ। ବାର ପର୍ବର ଅଠର ପଦରେ ଲେଖା ଅଛି, କିନ୍ତୁ ଈଶ୍ୱର ଅଙ୍ଗ ପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି। ଈଶ୍ୱର ଯେପରି ଆପଣାର ଇଚ୍ଛାନୁସାରେ ଶରୀରରେ ଅଙ୍ଗ ପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଖଞ୍ଜିଅଛନ୍ତି, ସେହିପରି ସେ ହେଉଛନ୍ତି ଜଣେ ଯେ କି ନିଜର ସାର୍ବଭୌମ ଇଚ୍ଛାନୁଯାୟୀ ଦାନଗୁଡ଼ିକ ପ୍ରଦାନ କରନ୍ତି ଓ ସେମାନଙ୍କୁ ତାଙ୍କର ଖୁସି ଅନୁଯାୟୀ, ତାଙ୍କର ଇଚ୍ଛା ଅନୁଯାୟୀ ଦାନଗୁଡ଼ିକ ପ୍ରଦାନ କରିଥାନ୍ତି। ଆପଣ ଦେଖନ୍ତୁ, ସେ ହେଉଛନ୍ତି ଜଣେ ଯେ କି ଖୁସି ହେବା ଉଚିତ। ଏହି ସମସ୍ତ ଦାନ ସେହି ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ଭାବରେ ପ୍ରଦାନ କରାଯାଇଅଛି, ଯେପରି ଖ୍ରୀଷ୍ଟଙ୍କ ମଣ୍ଡଳୀ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ କାର୍ଯ୍ୟ ସାଧନ କରିବାକୁ ପାରେ। ଏହି ଦାନଗୁଡ଼ିକ ଆପଣଙ୍କ ଦୃଷ୍ଟିରେ ଅତି କ୍ଷୁଦ୍ର ବୋଲି ବିବେଚିତ ହୋଇପାରେ, ମାତ୍ର ତାହା ମଧ୍ୟ ପ୍ରଭୁଙ୍କ ଦୃଷ୍ଟିରେ ଅତି ଗୁରୁତ୍ୱପୂର୍ଣ୍ଣ। ଏପରିକି ସୁସ୍ୱାଦୁ ଖାଦ୍ୟ ରନ୍ଧନ କରିବା, ପିଷ୍ଟକ ପ୍ରଭୃତି ପ୍ରସ୍ତୁତ କରିବା, ବସ୍ତ୍ର ବୁଣିବା ଆଦି ମଧ୍ୟ ଦାନ ହିସାବରେ ଗଣାଯାଇପାରିବ। ଏପରିକି ଲୋକମାନଙ୍କୁ ବା ପିଲାମାନଙ୍କୁ ଆୟତ୍ତାଧୀନ କରି ମଣ୍ଡଳୀ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ମଧ୍ୟ ଏକ ଦାନ ହିସାବରେ ଗଣାଯାଇପାରିବ। ଅର୍ଥାତ୍ ଯେକୌଣସି ବିଷୟ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ସହାୟକ ହୋଇପାରିବ, ସେହି ସମସ୍ତ ହେଉଛି ଆତ୍ମାଙ୍କ ଦାନ। ଏହି ପ୍ରକାରେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାର ଦାନ ଦିଆଯାଇଅଛି। କ'ଣ ପାଇଁ? ମଣ୍ଡଳୀର ବୃଦ୍ଧି ସାଧନ ନିମନ୍ତେ। ପବିତ୍ର ବାଇବଲ ମଧ୍ୟରୁ ଏହି ଦାନ ପ୍ରାପ୍ତ ହେବା ନେଇ ଆମେ ଅନେକ ଘଟଣା ଦେଖିବାକୁ ପାରୁ। ପିତର ଜଣେ ମହାନ ପ୍ରଚାରକ ଥିଲେ, କାରଣ ତାହାଙ୍କ ପ୍ରତି ଏହା ଥିଲା ଆତ୍ମାଙ୍କର ଏକ ମହତ୍ ଦାନ। ସେହିପରି ଦର୍କାନାମ୍ନୀ ବୋଲି ଜଣେ ନାରୀ ଥିଲେ, ଯେ କି ବସ୍ତ୍ର ବୁଣିବାରେ ଅତି ନିପୁଣା ଥିଲେ ଓ ସେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରୁଥିଲେ, ଅର୍ଥାତ୍ ମଣ୍ଡଳୀ ମଧ୍ୟରେ ଦରିଦ୍ରମାନଙ୍କୁ ସାହାଯ୍ୟ କରୁଥିଲେ। ସେ ଏହି ଦାନକୁ ପ୍ରଭୁ ଯୀଶୁଙ୍କ ଗୌରବ ନିମନ୍ତେ ବ୍ୟବହାର କରୁଥିଲେ ଓ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ବ୍ୟବହାର କରୁଥିଲେ। ତେଣୁ ଏହିପରି ଭାବରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଦାନ ପ୍ରାପ୍ତ ହୋଇଥିଲେ ଓ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ଦାନକୁ ବ୍ୟବହାର କରୁଥିଲେ। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ ଯେଉଁ ମହତ୍ ଦାନ ତାହାଙ୍କର ଇଚ୍ଛାନୁଯାୟୀ ପ୍ରଦାନ କରିଅଛନ୍ତି, ତାହା ତାହାଙ୍କର ଇଚ୍ଛାନୁଯାୟୀ ଖ୍ରୀଷ୍ଟଙ୍କର ଗୌରବ ନିମନ୍ତେ ଓ ମଣ୍ଡଳୀର ନିଷ୍ଠା ନିମନ୍ତେ ବ୍ୟବହାର କରନ୍ତୁ। ହୋଇପାରେ ବସ୍ତ୍ର ବୁଣିବା ଆପଣଙ୍କ ଦୃଷ୍ଟିରେ ଏକ ମହତ୍ ଦାନ ବୋଲି ଦେଖାଯାଇ ନପାରେ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ଏହା ମହତ୍ତ୍ୱପୂର୍ଣ୍ଣ। ସେହିପରି ଅନେକ ବିଷୟ ରହିଛି ଯାହାକୁ ଆମେ ଈଶ୍ୱରଙ୍କ ଦାନ ବୋଲି ଭାବୁନା କି ତହିଁ ପ୍ରତି ଗୁରୁତ୍ୱ ଦେଉନା, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ତାହା ଗୁରୁତ୍ୱପୂର୍ଣ୍ଣ ଓ ଈଶ୍ୱର ଚାହାନ୍ତି ଆପଣ ଯେପରି ତାହା ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ, ଖ୍ରୀଷ୍ଟୀୟ ମଣ୍ଡଳୀର ନିଷ୍ଠା ନିମନ୍ତେ ବ୍ୟବହାର କରିବାକୁ ପାରନ୍ତି, କିମ୍ବା ଖ୍ରୀଷ୍ଟୀୟ ସଂସ୍ଥାମାନଙ୍କରେ ଆପଣ ବ୍ୟବହାର କରିବାକୁ ପାରନ୍ତି। ତେଣୁ ପ୍ରଭୁ ବିଭିନ୍ନ ଲୋକକୁ ବିଭିନ୍ନ ପ୍ରକାର ଦାନ ଦେଇଛନ୍ତି ତାହାଙ୍କର ମହତ ଅଭିମତକୁ ସାଧନ କରିବା ପାଇଁ, ମଣ୍ଡଳୀକୁ ସୁଦୃଢ଼ କରିବା ପାଇଁ, ମଣ୍ଡଳୀକୁ ଆତ୍ମିକ ଜୀବନରେ ବଳିଷ୍ଠ କରାଇବା ପାଇଁ, ମଣ୍ଡଳୀ ମଧ୍ୟରେ ଏକତା ରକ୍ଷା କରିବା ପାଇଁ, ଖ୍ରୀଷ୍ଟଙ୍କର ଗୌରବକୁ ପ୍ରକାଶ କରିବା ପାଇଁ। କିନ୍ତୁ ଆଜି ସେହି ଦାନକୁ ଆମେ କି ପ୍ରକାର ବ୍ୟବହାର କରୁଛୁ? 19-22 ପଦ ମଧ୍ୟରେ ଏହିପରି ଲେଖା ଅଛି, ଆଉ ଯଦି ସେ ସମସ୍ତ ଗୋଟିଏ ଅଙ୍ଗ ହୋଇଥାନ୍ତା ତେବେ ଶରୀର କେଉଁଠାରେ? କିନ୍ତୁ ପ୍ରକୃତରେ ଅଙ୍ଗ ପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ ତୋଠାରେ ମୋହର ପ୍ରୟୋଜନ ନାହିଁ ବୋଲି ଆଖି ହାତକୁ କହିପାରେ ନାହିଁ କିମ୍ବା ତୋଠାରେ ମୋହର ପ୍ରୟୋଜନ ନାହିଁ ବୋଲି ମସ୍ତକ ପାଦକୁ କହିପାରେ ନାହିଁ ବରଂ ଅନ୍ୟ ପକ୍ଷରେ ଶରୀରର ଯେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ ସେହିସବୁ ଏକାନ୍ତ ପ୍ରୟୋଜନୀୟ ଆପଣ ଓ ମୁଁ ଆମେ ପ୍ରତ୍ୟେକ ପରସ୍ପରଠାରୁ ସାହାଯ୍ୟ ଅପେକ୍ଷା କରୁ ଓ ପରସ୍ପର ଉପରେ ନିର୍ଭର କରୁ ଓ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ତାହାଙ୍କ ଗୌରବ ନିମନ୍ତେ ବ୍ୟବହାର କରିବାକୁ ଚାହାନ୍ତି ଆମେ ପ୍ରତ୍ୟେକ ତାହାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଯେହେତୁ ସେ ଆମ ପ୍ରତ୍ୟେକଙ୍କୁ ବହୁମୂଲ୍ୟ ଦାନ ବିତରଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କର ମହତ୍ ଅଭିମତ ସାଧନ ନିମନ୍ତେ ବ୍ୟବହାର କରିବାକୁ ଚାହାନ୍ତି 23-25 ପଦ ମଧ୍ୟରେ ଏହିପରି ଲେଖା ଅଛି ପୁଣି ଶରୀରର ଯେଉଁସବୁ ଅଙ୍ଗ ଅଧିକ ଆଦରହୀନ ବୋଲି ଆମ୍ଭମାନଙ୍କୁ ବୋଧ ହୁଏ ସେହିସବୁ ଅଙ୍ଗକୁ ଆମ୍ଭେମାନେ ଅଧିକତର ସମାଦରରେ ଭୂଷିତ କରୁ ଆଉ ଆମ୍ଭମାନଙ୍କ ଅସୁନ୍ଦର ଅଙ୍ଗଗୁଡ଼ିକ ଅଧିକତର ଶୋଭାଯୁକ୍ତ ହୁଏ କିନ୍ତୁ ଆମ୍ଭମାନଙ୍କ ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ ବରଂ ଅଙ୍ଗ ପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି ଏଥିପାଇଁ ଈଶ୍ୱର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଂଗଠନ କରିଅଛନ୍ତି ବା କି ଚମତ୍କାର ବିଷୟ ଆପଣ ଦେଖନ୍ତୁ ଯେଉଁମାନେ ଟିକେ ଦେଖିବାକୁ ଅସୁନ୍ଦର ବା ଅସୁନ୍ଦରୀ ସେମାନେ କ'ଣ କରନ୍ତି ନିଜକୁ ଅଧିକ ସୁନ୍ଦର ବା ସୁନ୍ଦରୀ କରାଇବା ନିମନ୍ତେ ନିଜର ଅସୁନ୍ଦର ଅଂଶକୁ ସୁନ୍ଦର କରିବାକୁ ଚାହାନ୍ତି ଆଉ ସେହିପରି ଯେଉଁମାନେ ଶାରୀରିକ ଭାବେ ଦୁର୍ବଳ ଓ ଶକ୍ତିହୀନ ସେମାନେ ଶରୀରକୁ ସୁନ୍ଦର ଓ ସୁସ୍ଥ ସବଳ କରିବା ପାଇଁ ବିଭିନ୍ନ ପ୍ରକାରର ଶାରୀରିକ ବ୍ୟାୟାମ ଓ ପୁଷ୍ଟିକର ଆହାର ଭୋଜନ କରନ୍ତି ଯେପରି ସେମାନେ ଶାରୀରିକ ଭାବେ ହୃଷ୍ଟପୃଷ୍ଟ ଦେଖାଯିବେ ଓ ଶକ୍ତିଯୁକ୍ତ ହେବେ ଆଉ ଠିକ୍ ସେହିପରି ଈଶ୍ୱର ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ପ୍ରତି ଦୃଷ୍ଟି ଦିଅନ୍ତି ଯେପରି ଛୋଟ ଛୋଟ ଦାନଗୁଡ଼ିକର ଅଭିବୃଦ୍ଧି ଘଟେ ଓ ମୁଁ ବିଶ୍ୱାସ କରେ ଆଜି ମଧ୍ୟ ମଣ୍ଡଳୀଗୁଡ଼ିକ ମଧ୍ୟରେ ପ୍ରଭୁ ତାହାଙ୍କର ବିଶ୍ୱାସୀମାନଙ୍କୁ ଏହିପରି ଦାନଗୁଡ଼ିକ ଦେଇଅଛନ୍ତି ଯାହାର ଅଭିବୃଦ୍ଧି ଘଟାଇବା ନିତାନ୍ତ ଆବଶ୍ୟକ ଓ ଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରିବା ନିମନ୍ତେ ଓ ମଣ୍ଡଳୀର ନିଷ୍ଠା ନିମନ୍ତେ ଅଧିକରୁ ଅଧିକ ବ୍ୟବହୃତ ହେବା ଆବଶ୍ୟକ ବୋଧହୁଏ ଆପଣ ଭାବିପାରନ୍ତି ଯେ ଆପଣ ପ୍ରଭୁଙ୍କ ନିମନ୍ତେ କିଛି କରିପାରୁନାହାନ୍ତି କେବଳ ଆପଣଙ୍କ ନିକଟରେ ସେହିପରି କିଛି ମହତ୍ ଦାନ ନାହିଁ ଯାହାକି ଆପଣ ପ୍ରଭୁଙ୍କ ନିମନ୍ତେ ବ୍ୟବହାର କରିପାରିବେ ମାତ୍ର ଆପଣ ଯଦି ବାସ୍ତବରେ ନିଜର ଜୀବନକୁ ସମୀକ୍ଷା କରିବେ ଓ ଈଶ୍ୱର ଆପଣଙ୍କ ଜୀବନରୁ କ'ଣ ଚାହାନ୍ତି ଓ ଆପଣଙ୍କୁ କେଉଁ କ୍ଷେତ୍ରରେ ନେଇ ବ୍ୟବହାର କରିବାକୁ ଚାହାନ୍ତି ତାହା ଯଦି ଜାଣିବା ନିମନ୍ତେ ଚେଷ୍ଟା କରିବେ ତାହେଲେ ମୁଁ ନିଶ୍ଚିତ ଭାବରେ ଜାଣେ ଯେ ଆପଣ ଆପଣଙ୍କ ନିକଟରେ ଥିବା ସେହି ଦାନକୁ ଖୋଜି ବାହାର କରିବା ନିମନ୍ତେ ସମର୍ଥ ହୋଇପାରିବେ ଓ ସେହି ଦାନ ବାସ୍ତବରେ କ'ଣ ତାହା ଜାଣିବା ନିମନ୍ତେ ଓ ଈଶ୍ୱରଙ୍କର ଇଚ୍ଛା କ'ଣ ତାହା ଜାଣିବା ନିମନ୍ତେ ସମର୍ଥ ହୋଇପାରିବେ 26 ପଦରେ ଲେଖା ଅଛି ଆଉ ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ତାର ସହିତ ଦୁଃଖଭୋଗ କରନ୍ତି କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ତାର ସହିତ ଆନନ୍ଦ କରନ୍ତି ପାଉଲଠାରେ କହିବାକୁ ଯାଉଅଛନ୍ତି ଯେ ଏହି ଦାନଗୁଡ଼ିକ ଏପରି ଭାବରେ ବ୍ୟବହାର କରାଯିବା ଉଚିତ ଯେପରି ମଣ୍ଡଳୀ ମଧ୍ୟରେ ବିଭେଦ ସୃଷ୍ଟି ନ ହୁଏ ପ୍ରତ୍ୟେକ ପରସ୍ପରକୁ ସମଭାବରେ ସାହାଯ୍ୟ କରିବା ଉଚିତ ପ୍ରିୟ ବନ୍ଧୁ ଆମେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଅଙ୍ଗ ପ୍ରତ୍ୟଙ୍ଗ ଯଦି ଜଣେ ସମ୍ମାନିତ ହୁଏ ଆମେ ପ୍ରତ୍ୟେକ ସେହି ସମ୍ମାନର ଅଧିକାରୀ ହେଉ ଓ ଯେତେବେଳେ ଜଣେ କଷ୍ଟ ପାଉଛି ଆମେ ପ୍ରତ୍ୟେକ ତାହା ସହିତ କଷ୍ଟ ପାଉ ତାହିଁ ହେଉଛି ଖ୍ରୀଷ୍ଟୀୟ ଏକତା 27-28 ପଦ ମଧ୍ୟରେ ଏହିପରି ଲେଖା ଅଛି ତୁମେମାନେ ଖ୍ରୀଷ୍ଟଙ୍କ ଶରୀର ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ ପୁଣି ଈଶ୍ୱର ମଣ୍ଡଳୀରେ ପ୍ରଥମରେ ପ୍ରେରିତ ଦ୍ୱିତୀୟରେ ଭାବବାଦୀ ତୃତୀୟରେ ଶିକ୍ଷକ ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି ପରେ ଶକ୍ତିର କାର୍ଯ୍ୟ ତତ୍ପରେ ଆରୋଗ୍ୟ କରିବାର ଶକ୍ତି ପରୋପକାରିତା ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି। ବାସ୍ତବରେ ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ଏକ କରାଇଅଛନ୍ତି ବା ସମ୍ମିଳିତ କରାଇଅଛନ୍ତି। ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ ସ୍ୱରୂପ। ଈଶ୍ୱର ଯିଏକି ମଣ୍ଡଳୀ ମଧ୍ୟରେ ବିଭିନ୍ନ ବ୍ୟକ୍ତିକୁ ବିଭିନ୍ନ ଦାନ ପ୍ରଦାନ କରିଅଛନ୍ତି, ଯେପରି ଖ୍ରୀଷ୍ଟଙ୍କ ଗୌରବ ପ୍ରକାଶିତ ହୁଏ ଓ ଏହି ସମସ୍ତ ମଧ୍ୟ ଦେଇ ଯେପରି ପରସ୍ପର ପରସ୍ପରକୁ ଉତ୍ସାହିତ କରିପାରନ୍ତି ଓ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରନ୍ତି, ଯଦ୍ୱାରା ମଣ୍ଡଳୀର ନିଷ୍ଠା ଜାତ ହେବାକୁ ପାରେ। 29 ଓ 30 ପଦରେ ଲେଖା ଅଛି, ସମସ୍ତେ କି ପ୍ରେରିତ, ସମସ୍ତେ କି ଭାବବାଦୀ, ସମସ୍ତେ କି ଶିକ୍ଷକ, ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ, ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି, ସମସ୍ତେ କି ପରଭାଷାରେ କଥା କହନ୍ତି, ସମସ୍ତେ କି ଭାଷାର ଅର୍ଥ କରନ୍ତି। ତେବେ ଏହି ସମସ୍ତ ଦାନ ମଧ୍ୟରୁ କେତେକ ଦାନ ମଣ୍ଡଳୀ ମଧ୍ୟରେ ବର୍ତ୍ତମାନ ଆପଣ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ସେହିସବୁ ମଣ୍ଡଳୀ ମଧ୍ୟରେ ଦେଖା ନଯିବାର କାରଣ ହେଉଛି ବର୍ତ୍ତମାନର ମଣ୍ଡଳୀ ନିମନ୍ତେ ସେହି ସମସ୍ତ ଦାନର ଆଉ ଆବଶ୍ୟକ ନାହିଁ। ବର୍ତ୍ତମାନ ମଣ୍ଡଳୀମାନଙ୍କରେ ପ୍ରେରିତମାନେ ନାହାନ୍ତି କିମ୍ବା ଭାବବାଦୀମାନେ ନାହାନ୍ତି, ଏହି ଅର୍ଥରେ ଯେ ସେମାନେ ଭବିଷ୍ୟତର ଘଟଣାଗୁଡ଼ିକ ପ୍ରକାଶ କରିବା ନିମନ୍ତେ ସମର୍ଥ ନୁହନ୍ତି। ପାଉଲ ଏଠାରେ ସ୍ପଷ୍ଟ କରିଦିଅନ୍ତି ଯେ ସମସ୍ତ ଲୋକ ସବୁ ପ୍ରକାରର ଦାନ ପ୍ରାପ୍ତ ହୋଇନାହାନ୍ତି। କ'ଣ ସମସ୍ତେ ପ୍ରେରିତ ନୁହେଁ? କ'ଣ ସମସ୍ତେ ଆଶ୍ଚର୍ଯ୍ୟକର୍ମମାନ ସାଧନ କରନ୍ତି ନୁହେଁ? ସମସ୍ତେ କ'ଣ ସୁସ୍ଥ କରିବାର ଶକ୍ତି ପ୍ରାପ୍ତ ହୋଇଅଛନ୍ତି? ସମସ୍ତେ କ'ଣ ପରଭାଷା କହିପାରନ୍ତି? ଏହି ସମସ୍ତର ଉତ୍ତର ହେଉଛି ନୁହେଁ। 12 ପର୍ବରେ 31 ପଦରେ ଲେଖା ଅଛି, କିନ୍ତୁ ଶ୍ରେଷ୍ଠ ଦାନ ସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର, ଅଧିକନ୍ତୁ ମୁଁ ତୁମମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି। ଦେଖନ୍ତୁ, ଯଦିଓ ପବିତ୍ର ଆତ୍ମା ଏହି ସମସ୍ତ ଦାନ ତାହାଙ୍କର ଇଚ୍ଛାନୁସାରେ ପ୍ରଦାନ କରନ୍ତି, କିନ୍ତୁ ଏଥିନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନାର ସହିତ ମାଗିବାର ବା ନିବେଦନ କରିବାର ଆମମାନଙ୍କର ଅଧିକାର ଅଛି, ଯେହେତୁ ସେ ସବୁର କର୍ତ୍ତା। ପାଉଲ କହନ୍ତି, ଶ୍ରେଷ୍ଠ ଦାନ ସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର, ଅର୍ଥାତ୍ ଆମେ ଏଥିନିମନ୍ତେ ଈଶ୍ୱରଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରିବା, କାରଣ ସେ ତାହାଙ୍କର ଇଚ୍ଛା ଅନୁଯାୟୀ ପ୍ରତ୍ୟେକଙ୍କୁ ଦାନ ଦେଇଥାନ୍ତି। କିନ୍ତୁ ଏହା ଆମର ନିଜର ସ୍ୱାର୍ଥ ହାସଲ ନିମନ୍ତେ ନୁହେଁ, ମାତ୍ର ମଣ୍ଡଳୀର ନିଷ୍ଠା ଓ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଉପକାର ନିମନ୍ତେ ମାଗିବା ଉଚିତ। ଆମେ ଈଶ୍ୱରଙ୍କ ନିକଟରେ ଯାହା କିଛି ତାହାଙ୍କ ମଣ୍ଡଳୀର ଗୌରବ ନିମନ୍ତେ ମାଗିବା, ଈଶ୍ୱର ଆମମାନଙ୍କୁ ତାହା ନିଶ୍ଚିତ ଭାବରେ ଦେବେ। ପ୍ରିୟ ବନ୍ଧୁ, ସବୁଠାରୁ ଉତ୍ତମ ଦାନ ଈଶ୍ୱରଙ୍କ ନିକଟରେ ମାଗିବା ନିମନ୍ତେ ଆପଣଙ୍କର ଅଧିକାର ଅଛି, ଓ ଈଶ୍ୱର ମଧ୍ୟ ତାହା ଆପଣଙ୍କୁ ଦେବେ, କାରଣ ସେ ତାହା ଆପଣଙ୍କୁ ତାହାଙ୍କର ମହତ୍ ଅଭିମତ ସାଧନ ନିମନ୍ତେ ଦେବେ। ତେଣୁ ଆମେ ମଧ୍ୟ ମାଗିବା ପୂର୍ବରୁ ଚିନ୍ତା କରିବା ଉଚିତ ଯେ ମୁଁ ଯେଉଁ ଶ୍ରେଷ୍ଠ ଦାନ ଈଶ୍ୱରଙ୍କ ନିକଟରେ ମାଗୁଅଛି, ତାହା କ'ଣ ବାସ୍ତବରେ ଈଶ୍ୱରଙ୍କର ମହତ୍ ଅଭିମତ ସାଧନ ନିମନ୍ତେ ମାଗୁଅଛି? ଈଶ୍ୱରଙ୍କ ଲାଭ ନିମନ୍ତେ ମାଗୁଅଛି? ଈଶ୍ୱର କ'ଣ ତହିଁରେ ସନ୍ତୁଷ୍ଟ ଅଛନ୍ତି? ଏହା କ'ଣ ମଣ୍ଡଳୀର ଅଭିବୃଦ୍ଧି ଘଟାଇବାରେ ସହାୟକ ହୋଇପାରିବ?
ପ୍ରିୟ ବନ୍ଧୁ, ସେ ଯାହା କିଛି ହେଉନା କାହିଁକି, ଈଶ୍ୱର ଆପଣଙ୍କୁ ଯଦି କିଛି ଦାନ ଦେଇଥାନ୍ତି, ତାହେଲେ ତାହାକୁ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ଗଣର ଉପକାର ନିମନ୍ତେ ବ୍ୟବହାର କରନ୍ତୁ। ଈଶ୍ୱର ତାହା ହିଁ ଆପଣଙ୍କ ଜୀବନର ଆଶା କରନ୍ତି। ଆଜି ଆମେ ଈଶ୍ୱରଙ୍କ ନିକଟରୁ ଯେଉଁ ସମସ୍ତ ଶ୍ରେଷ୍ଠ ଦାନ ପାଇଅଛୁ, ତାହାକୁ ଲୁଚାଇ ନ ରଖି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଉପକାର ନିମନ୍ତେ ଓ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ ବ୍ୟବହାର କରୁ, ତାହେଲେ ଈଶ୍ୱରଙ୍କ ମହତ୍ ଅଭିମତ ଆପଣଙ୍କ ଜୀବନ ଦ୍ୱାରା ସଫଳ ହୋଇପାରିବ ଓ ଆପଣ ମଧ୍ୟ ତହି ନିମନ୍ତେ ସେହି ବିଚାର ଦିନରେ ପୁରସ୍କୃତ ହେବେ। ତେଣୁ ମୋର କହିବାର କଥା ଯେ ପ୍ରଭୁ ଆଜି ଆପଣଙ୍କୁ ଯେଉଁ ଦାନ ଦେଇଅଛନ୍ତି, ସେହି ଦାନ କ'ଣ ପ୍ରଥମେ ତାହା ଜାଣି ରଖିବା ପାଇଁ ଚେଷ୍ଟା କରନ୍ତୁ, ଆଉ ସେହି ଦାନକୁ ପ୍ରଭୁଙ୍କର ଗୌରବ ପାଇଁ ବ୍ୟବହାର କରନ୍ତୁ। ଅନେକ ଲୋକ ଅଛନ୍ତି ଯେଉଁମାନେ କି ପ୍ରଭୁଙ୍କଠାରୁ ଦାନ ମାଗନ୍ତି, ମାତ୍ର ସେମାନେ ପ୍ରଭୁଙ୍କର ଉଦ୍ଦେଶ୍ୟରେ ବ୍ୟବହାର କରିପାରନ୍ତି ନାହିଁ। ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହାଙ୍କର ଦତ୍ତ ଦାନକୁ ତାହାଙ୍କର ଗୌରବ ପାଇଁ ବ୍ୟବହାର କରୁ। ଅନେକ ଅଛନ୍ତି ଯେଉଁମାନେ କି ପ୍ରଭୁଙ୍କ ନିକଟରୁ ଦାନ କ'ଣ ମାଗିବେ ତାହା ମଧ୍ୟ ଜାଣନ୍ତି ନାହିଁ, କେବଳ ନିଜର ସ୍ୱାର୍ଥ ନିମନ୍ତେ ସେମାନେ ମାଗନ୍ତି, ନିଜର ଅଭିଳାଷକୁ ଚରିତାର୍ଥ କରିବା ପାଇଁ ସେମାନେ ମାଗନ୍ତି, ନିଜକୁ ପ୍ରତିଷ୍ଠିତ କରିବା ନିମନ୍ତେ ସେମାନେ ଦାନ ମାଗନ୍ତି। ମାତ୍ର ସେମାନେ କ'ଣ ମାଗନ୍ତି ତାହା ମଧ୍ୟ ଜାଣନ୍ତି ନାହିଁ। ସେମାନଙ୍କର ଯେଉଁ ଦାନ ଅଛି ତାହା ମଧ୍ୟ ସେମାନେ ଜାଣନ୍ତି ନାହିଁ, ଆଉ ସେମାନେ ଏହି ପ୍ରକାର ଭାବରେ ପ୍ରଭୁଙ୍କୁ ବିରକ୍ତ କରନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାଙ୍କର ଦେଇଥିବା ଦାନକୁ ଅପବ୍ୟବହାର ନ କରୁ, ସେହି ଦାନକୁ ଯେପରି ଆମମାନେ ଆତ୍ମା ଲାଭ ନିମନ୍ତେ ବ୍ୟବହାର କରୁ, ଅନ୍ୟର ଉପକାର ପାଇଁ ବ୍ୟବହାର କରୁ, କିନ୍ତୁ ନିଜର ସ୍ୱାର୍ଥ ନିମନ୍ତେ ନୁହେଁ। କିନ୍ତୁ ମନୁଷ୍ୟ ହେଉଛି ସ୍ୱାର୍ଥ କୈନ୍ଦ୍ରିକ, ଯଦି ତାର ସ୍ୱାର୍ଥରେ କିଛି ବାଧା ଆସେ ତାହେଲେ ସେ ଈଶ୍ୱରଙ୍କୁ ମଧ୍ୟ ତୁଚ୍ଛ କରେ, ଈଶ୍ୱରଙ୍କର ଅଗୌରବ କରେ। କିନ୍ତୁ ଆମମାନେ ଚିନ୍ତା କରିବା ଉଚିତ ଯେ ପ୍ରଭୁ ଯେଉଁ ମହତ୍ ଦାନ ମୋ ଜୀବନରେ ଦେଇଛନ୍ତି, ମୁଁ ତାକୁ ଆଜି କେଉଁପରି ଭାବରେ ବ୍ୟବହାର କରୁଅଛି, ମୁଁ କ'ଣ ସେହି ଦାନର ଅଗୌରବ କରୁଅଛି, ମୁଁ କ'ଣ ସେ ଦାନ ନିମନ୍ତେ ଗର୍ବ କରୁଅଛି, ମୁଁ କ'ଣ ସେ ଦାନକୁ ଅପବ୍ୟବହାର କରୁଅଛି। ପ୍ରଭୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ପ୍ରଭୁଙ୍କର ଦାନକୁ ପ୍ରଭୁଙ୍କ ନିମନ୍ତେ ବ୍ୟବହାର କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia@radio882.com। তেবে আজি পাই বিদায় দিওন্তু, নমস্কার।